শ্রীমদ ভগবদ গীতা সপ্তদশ অধ্যায় শ্লোক 8 টু 10। আয়ু সত্ত্ব বল আরোগ্য, আয়ু সত্ত্ব বল আরোগ্য,
আয়ু সত্ত্ব বল আরোগ্য,
সুখ প্রীতি বিবর্ধন,
সুখ প্রীতি বিবর্ধন,
সুখ প্রীতি বিবর্ধন,
সুখ প্রীতি বিবর্ধন,
রস্য স্নিগ্ধা স্থিরারোগ্য, রস্য স্নিগ্ধা স্থিরারোগ্য, মহারা সত্ত্বিক প্রিয়া,
মহারা সত্ত্বিক প্রিয়া,
মহারা সত্ত্বিক প্রিয়া,
মহারা সত্ত্বিক প্রিয়া,
দুটো এগুলি আমার সত্যি
আয় সত্য আরোগ্য
সুখ প্রীতি সন্তোষ বিবর্ধনা বুদ্ধিকারক রস্যা রসযুক্ত স্নিগ্ধা চর্বিযুক্ত স্থিরা দীর্ঘকালস্থায়ী হৃদয়া হৃদয়ের আনন্দদায়ক আহারা খাদ্য সাত্বিক সাত্বিক প্রিয়া স্বাদুকর সাত্বিক খাদ্য আয়ুষ বৃদ্ধি করে, ব্যক্তির স্থিতিকে বিশুদ্ধ করে এবং বল স্বাস্থ্য সুখ ও সন্তোষ দিয়ে। এই প্রকার পুষ্টিকর খাদ্য সুমিষ্ট রসযুক্ত স্নিগ্ধ এবং স্বাদুকর অটে। এই তিনোটি শ্লোকের গোটি ভাবার্থ আছে, তেমন তিনোটি শ্লোক আমি এক সময় পাঠ করা। আপনার শ্লোক হচ্ছে কটু অম্ল লবণ অতি উষ্ণ তীক্ষ্ণ রুক্ষ্ম বিদাগ্ন আহার রাজচেষ্টা দুঃখ শোক মেয়াপেলা। তারপরে শ্লোকটি হচ্ছে জাত জাম গতরসম পুতি পদু শীতম জগৎ উচিষ্ঠম অপি চামেভ্যম ভোজন তামস প্রিয়ম। অর্থাৎ যে খাদ্য অতি তীক্ষ্ণ অতি খটা লুণিয়া উৎকট রাগ শুষ্ক এবং অতি উষ্ণ তাহা রজগুণ বিশিষ্ট ব্যক্তি মানক প্রিয় খাদ্য। এ প্রকার খাদ্য দুঃখ শোক ও রোগপ্রদ অটে। যে খাদ্য ভোজনের তিন ঘন্টা পূর্ব প্রস্তুত করা যাই যা স্বাদুহীন বাসি উচ্ছিষ্ট দুর্গন্ধময় এবং অপরিষ্কার তাহা তমগুণ বিশিষ্ট লোকমানঙ্কর প্রিয় খাদ্য অটে। ভাবার্থে কুহযাচ্ছি যে খাদ্য গ্রহণ করিবার উদ্দেশ্য হলো আয়ুষ বৃদ্ধি করা, মনকু বিশুদ্ধ করা এবং শারীরিক শক্তি বৃদ্ধি করা, এ হচ্ছে একমাত্র উদ্দেশ্য। অতীতের বিশিষ্ট অধিকারী বা মহাত্মাগণ দুগ্ধ দুগ্ধজাত পদার্থ চিনি অন্ন গহম ফল ও শাকসবজি আদি খাদ্যের ব্যবস্থা করিযাইছেন। সেমানে এ প্রকার খাদ্যের ব্যবস্থা করেছেন যাকি আয়ুষ বৃদ্ধি করব এবং সুন্দর স্বাস্থ্য প্রদান করব। যে মানে সাত্বিক ভাবাপন্ন এ খাদ্য সেমানকর অতি প্রিয়। ভজা শস্য এবং গুড় প্রভৃতি কেতে খাদ্য পদার্থ অছি যাকি স্বতন্ত্র ভাবে বিশেষ স্বাদুকর নহইপারে, কিন্তু সেগুলিকে দুগ্ধ এবং অন্য খাদ্য পদার্থ সহ মিশ্রণ কলে অত্যন্ত স্বাদুকর হুয়ে। ସେତେବେଳେ ସେମାନେ ସତ୍ୟଭାବାପନ୍ନ ହୋଇଯାଆନ୍ତି। ଏସବୁ ଖାଦ୍ୟ ଅତି ବିଶୁଦ୍ଧ, ମଦ୍ୟ ଓ ମାଂସବୃତ୍ତି ଅସ୍ପୃଶ୍ୟ ଖାଦ୍ୟଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ। ଅଷ୍ଟମ ସକାଳେ ଯେଉଁ ଚର୍ବିଜାତୀୟ ଖାଦ୍ୟ କଥା କୁହାଯାଇଛି, ତାହା କଂସିଖାନରେ ହତ୍ୟା କରାଯାଇଥିବା ପଶୁଜାତ ଚର୍ବି ନୁହେଁ, ତା ସହିତ ଏହାର କୌଣସି ସମ୍ପର୍କ ନାହିଁ। ଦୁଗ୍ଧରୁ ଯେଉଁ ଘୃତ ମିଳେ, ତାହା ହିଁ ସର୍ବୋତ୍ତମ ଓ ଅତି ଚମତ୍କାର ଚର୍ବିଜାତ ଖାଦ୍ୟ ଅଟେ। ଦୁଗ୍ଧ, ଦହି, ଲହୁଣୀ, ଛେନା ଏବଂ ତଦ୍ରୂପ ଖାଦ୍ୟରୁ ଯେଉଁ ଚର୍ବିଜାତ ଖାଦ୍ୟ ମିଳେ, ତାହା ମାନବ ଗ୍ରହଣ କଲେ ନିରୀହ ସରଳ ପଶୁଙ୍କୁ ହତ୍ୟା କରିବାର ଆବଶ୍ୟକତା ରହିବ ନାହିଁ। କେବଳ ଅତି କ୍ରୁର ସ୍ୱଭାବିଷ୍ଟ ବ୍ୟକ୍ତିଗଣ ସରଳ ନିରୀହ ପଶୁମାନଙ୍କୁ ରସନାତୃପ୍ତି ନିମନ୍ତେ ବଦ୍ଧ କରନ୍ତି। ଆବଶ୍ୟକ ଚର୍ବିଜାତୀୟ ଖାଦ୍ୟ ପାଇବାର ସଭ୍ୟତମ ପନ୍ଥା ହେଲା ଦୁଗ୍ଧ ଉତ୍ପାଦନ। ଅସଭ୍ୟମାନଙ୍କର କାମ ହେଲା ପଶୁବଦ୍ଧ। ଡାଲିଜାତୀୟ ଖାଦ୍ୟ, ଶିମ୍ବଜାତୀୟ ଖାଦ୍ୟ ଏବଂ ଗହମ ଆଦିରୁ ପ୍ରଚୁର ପରିମାଣରେ ଛେନାଜାତୀୟ ଖାଦ୍ୟ ମିଳେ। ରାଜସ୍ୱ ଖାଦ୍ୟ ଅତି ଲୁଣିଆ, ଅତି କଡ଼ା, ଅତି ଉଷ୍ଣ କିମ୍ବା ନାଲି ଲଙ୍କା ମିଶ୍ରିତ ଅଟେ। ତାହା ସେବନ କଲେ ପେଟ ଗରମା ହୁଏ ଏବଂ ରୋଗଜାତ ହୁଏ। ତାମସିକ ଖାଦ୍ୟ ସାଧାରଣତଃ ସଜ ଖାଦ୍ୟ ନୁହେଁ, ସବୁ ବାସି ଖାଦ୍ୟ। କୃଷ୍ଣପ୍ରସାଦ ବ୍ୟତୀତ ଅନ୍ୟ ସମସ୍ତ ଖାଦ୍ୟ ଯାହା ଭୋଜନର 3 ଘଣ୍ଟା ପୂର୍ବରୁ ପ୍ରସ୍ତୁତ ହୋଇଥାଏ, ତାହା ବାସି ହୋଇଯାଇଥାଏ ଏବଂ ତାହା ତାମସିକ ଖାଦ୍ୟ ଅଟେ। ସେଗୁଡ଼ିକ ବାସି ହୋଇଯାଇଥିବାରୁ ସେଥିରୁ ଦୁର୍ଗନ୍ଧ ବାହାରିଥାଏ। ସେ ଖାଦ୍ୟକୁ ସାଧାରଣତଃ ତମଗୁଣ ଲୋକ ଭଲ ପାଆନ୍ତି, କିନ୍ତୁ ସତ୍ୟଗୁଣ ବିଶିଷ୍ଟ ବ୍ୟକ୍ତିଗଣ ଯାହାକୁ ଘୃଣା କରନ୍ତି। ଉଚ୍ଚିଷ୍ଟ ସେବନ କରାଯାଇପାରେ, କିନ୍ତୁ କାହାର ଉଚ୍ଚିଷ୍ଟ ସେବନ କରିବ? ଯାହାକୁ ପରମପୁରୁଷ ଭଗବାନ ସେବନ କରିଥାନ୍ତି, ଅର୍ଥାତ୍ ମହାପ୍ରସାଦ, ଅନ୍ୟ କଥାରେ ଜଗନ୍ନାଥଙ୍କ ଉଚ୍ଚିଷ୍ଟ କିମ୍ବା କୌଣସି ସାଧୁସନ୍ତଙ୍କର ଉଚ୍ଚିଷ୍ଟ, ବିଶିଷ୍ଟ ଗୁରୁଙ୍କର ଉଚ୍ଚିଷ୍ଟ ସେବନ କରାଯାଇପାରେ। ଏତଦ୍ୱତ ଅନ୍ୟର ଉଚ୍ଚିଷ୍ଟ ସେବନ କରିବା ଉଚିତ ନୁହେଁ। ଅନ୍ୟ ଉଚ୍ଚିଷ୍ଟ ତାମସିକ ଖାଦ୍ୟରେ ବିବେଚିତ ହୁଏ, ତାହା ସେବନ କଲେ ସଂକ୍ରାମକ ରୋଗ ହୁଏ। ଏ ପ୍ରକାର ଖାଦ୍ୟ ଯଦିଓ ତମଗୁଣ ବ୍ୟକ୍ତିମାନଙ୍କର ଅତ୍ୟନ୍ତ ପ୍ରିୟ, ତଥାପି ସତ୍ୟଗୁଣ ଲୋକେ ଏହାକୁ ଭଲ ପାଆନ୍ତି ନାହିଁ କିମ୍ବା ସ୍ପର୍ଶ କରନ୍ତି ନାହିଁ। ସର୍ବୋତ୍ତମ ଖାଦ୍ୟ ହେଲା ପରମେଶ୍ୱର ଭଗବାନଙ୍କୁ ଅର୍ପିତ ହୋଇଥିବା ଖାଦ୍ୟ। ଭଗବତ ଗୀତାରେ ପରମେଶ୍ୱର କହିଛନ୍ତି ଯେ ସେ ଅଟା, ଶାକସବଜି ଓ ଦୁଗ୍ଧରେ ତିଆରି ଖାଦ୍ୟ ପଦାର୍ଥ ଯଦି ଭକ୍ତି ସହକାରେ ଅର୍ପଣ କରାଯାଏ, ତାହେଲେ ସେ ଗ୍ରହଣ କରନ୍ତି। ପତ୍ରଂ ପୁଷ୍ପଂ ଫଳଂ ପ୍ରେୟ। ଅବଶ୍ୟ ପରମେଶ୍ୱର ଭଗବାନ ପ୍ରଧାନତଃ ପ୍ରେମ ଓ ଭକ୍ତିକୁ ହିଁ ଗ୍ରହଣ କରନ୍ତି। ଅବଶ୍ୟ ଏକଥା ମଧ୍ୟ କୁହାଯାଇଛି ଯେ ଏକ ନିର୍ଦ୍ଦିଷ୍ଟ ପଦ୍ଧତିରେ ପ୍ରସାଦ ପ୍ରସ୍ତୁତ କରାଯିବା ଉଚିତ। ଶାସ୍ତ୍ରବିଧି ଅନୁଯାୟୀ ଯେଉଁ ପ୍ରସାଦ ପ୍ରସ୍ତୁତ ହୋଇଥାଏ ଏବଂ ପରମପୁରୁଷ ଭଗବାନଙ୍କୁ ଅର୍ପଣ କରାଯାଇଥାଏ, ତାହା ଦୀର୍ଘ ସମୟ ପୂର୍ବରୁ ପ୍ରସ୍ତୁତ ହୋଇଥିଲେ ସୁଦ୍ଧା ସେବନ କରାଯାଇପାରେ, କାରଣ ତାହା ଦିବ୍ୟ ପ୍ରସାଦ ଅଟେ, ତାହା କଦାପି ବାସି ହୁଏ ନାହିଁ। ତେଣୁ ଖାଦ୍ୟକୁ ସମସ୍ତଙ୍କ ନିମିତ୍ତ ସୁସ୍ୱାଦୁ, ଖାଦ୍ୟଯୋଗୀ ଓ ଏବଂ ବିଶୁଦ୍ଧ ବା ଦୋଷଶୂନ୍ୟ କରିବା ନିମିତ୍ତ ପରମପୁରୁଷ ଭଗବାନଙ୍କୁ ଅର୍ପଣ କରାଯିବା ଉଚିତ। ତେଣୁ ଆମେ ଆଜିର ଏହି ଭଗବତ ଗୀତା କ୍ଲାସ୍ରେ ଯୋଗ ଦେଇଥିବା ସମସ୍ତ ଭକ୍ତବୃନ୍ଦ ଏବଂ ମାତୃବୃନ୍ଦକୁ ଆମେ ଅଙ୍ଗରା ଶ୍ରୀକୃଷ୍ଣ ଭଗବାନ ସଂଘ ଭୁବନେଶ୍ୱର କେନ୍ଦ୍ର ତରଫରୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛୁ। ଏହି ସପ୍ତଦଶ ଅଧ୍ୟାୟ ହେଉଛି ଶ୍ରଦ୍ଧା କ୍ରୟ ବିଭାଗ ଯୋଗ। ସମସ୍ତଙ୍କର ଯେଉଁ ପ୍ରଥମେ ଅଧୀନ ପଚାରିଛନ୍ତି ଯେ ଯେଉଁମାନେ ଶାସ୍ତ୍ରବିଧି ଅନୁସରଣ କରୁନାହାନ୍ତି ତାଙ୍କର ଶ୍ରଦ୍ଧା କିଭଳି ଭାବରେ, ସାତ୍ତ୍ୱିକ, ରାଜସିକ ନା ତାମସିକ? ତେଣୁ ଭଗବାନ ସେ ପ୍ରଶ୍ନର ଉତ୍ତରରେ ପ୍ରଥମେ ଯେଉଁମାନେ ଶାସ୍ତ୍ରବିଧି ଅନୁସରଣ କରିକି ଶାସ୍ତ୍ର ଶ୍ରଦ୍ଧା ବା ବିଭିନ୍ନ ପୂଜା ଉପାସନା ବା ଯଜ୍ଞ ଇତ୍ୟାଦି କରୁଛନ୍ତି ତାଙ୍କ ବିଷୟରେ କହିସାରିଲା ପରେ, ଯେଉଁମାନେ ଶାସ୍ତ୍ରବିଧି ଅନୁସରଣ କରୁନାହାନ୍ତି, ଉଲ୍ଲଂଘନ କରି ଯେଉଁମାନେ ବିଭିନ୍ନ ଯଜ୍ଞ କରୁଛନ୍ତି ତାଙ୍କ ବିଷୟରେ ଭଗବାନ କହୁଛନ୍ତି, ସେ ହେଉଛି କ'ଣ? ସେ ହେଉଛି ଆସୁର, ଆସୁରିକ ଭାବ, ଆସୁର ଭାବ, ସେମାନେ ଶାସ୍ତ୍ରବିଧି ଅନୁସରଣ କରନ୍ତି ନାହିଁ। ତେଣୁ ତାପରେ ଭଗବାନ କହୁଛନ୍ତି ସବୁ ଜିନିଷ, ଆପଣଙ୍କର ଖାଦ୍ୟ ଯେଉଁ ରୋଷେଇ ହେଉଛି ସେଇଟା ମଧ୍ୟ ଗୋଟେ ଯଜ୍ଞ। ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି ଯେ ଯଜ୍ଞ ସୃଷ୍ଟା ସମସ୍ତ ମୋଚ୍ଚନ୍ତେ ସର୍ବକ୍ରେମିଷୀ ଭୁଞ୍ଜନ୍ତେ ତୁ ଅଗ୍ନିପା ବା ଦେ କଥନ୍ତି ଆତ୍ମକାରଣା। ଆପଣ ଯେଉଁ ରୋଷେଇ କରୁଛନ୍ତି ଖାଦ୍ୟ ସବୁ, ସେ ମଧ୍ୟ ଗୋଟେ ଯଜ୍ଞ କର୍ମ, କିନ୍ତୁ ଶାସ୍ତ୍ରରେ ଅନୁମତ ବିଧି ଅନୁସାରେ ଯଦି ଆପଣ ସେ ରୋଷେଇ କରିବେ ସେଟା ଯଜ୍ଞ କର୍ମରେ ଯିବ। ଯଜ୍ଞ ସୃଷ୍ଟା ସିନ ସନ୍ତୋଷ, ଯାହା ରୋଷେଇ କରିବେ ତାକୁ ଯଦି ଭଗବାନଙ୍କୁ ଅର୍ପଣ କରାଯିବ ତାହେଲେ ମୃତ୍ୟୁ ସର୍ବକ୍ରେମିଷୀ, ତାର ଯେଉଁ ଖାଦ୍ୟ ଯେଉଁ ଗ୍ରହଣ କରୁଛେ ତାକୁ ରୋଷେଇ କରୁଛେ ତାର ଯେଉଁ ରିଆକ୍ସନ ଅଛି ସେଥିରୁ ସର୍ବକ୍ରେମିଷୀ, ସେଥିରୁ ସମସ୍ତ ପାପକର୍ମ ପ୍ରତିକ୍ରିୟାରୁ ମୁକ୍ତି କରିବ। କିନ୍ତୁ ଯଦି ଆପଣ ସାତ୍ୱିକ ହୁଅନ୍ତୁ ରାଜସିକ ହୁଅନ୍ତୁ ତାମସିକ ହୁଅନ୍ତୁ, ସାତ୍ୱିକ ଖାଦ୍ୟ ବର୍ଣ୍ଣନା କରାଯାଉଛି। ଏହିସବୁ ଯେଉଁଟା ସାଧାରଣତଃ ଯେଉଁ ଭେଜିଟେରିଆନ୍ ଫୁଡ଼୍ ବୋଲି କୁହାଯାଉଛି, ଯାହାକୁ କୁହାଯାଉଛି ନିରାମିଷ ଭୋଜନ, ଶୁଦ୍ଧ ନିରାମିଷ ଭୋଜନ, ପିଓର ଭେଜିଟେରିଆନ୍ ଯେଉଁ ଲେଖାହେଉଛି ସେ ହେଉଛି ସାତ୍ୱିକ। ଯେଉଁମାନେ ସତ୍ୱଗୁଣ ପ୍ରାଧାନ୍ୟ ରହିଛି, ବିଶେଷ ଭାବରେ ସତ୍ୱଗୁଣ ପ୍ରାଧାନ୍ୟ ଯେଉଁମାନଙ୍କର ରହିଛି ସେମାନେ ହେଉଛନ୍ତି ବ୍ରାହ୍ମଣ। ବର୍ଣ୍ଣାଶ୍ରମ ଧର୍ମ ଲୋପ ହୋଇଯାଇଛି, କିନ୍ତୁ ଯେଉଁମାନଙ୍କର ସାତ୍ୱିକ ଗୁଣର ପ୍ରାଧାନ୍ୟ ରହିଛି ତାଙ୍କୁ ବ୍ରାହ୍ମଣ ବୋଲି କୁହାଯାଉଛି। ଏବଂ ଯେଉଁମାନଙ୍କର ରଜଗୁଣ ପ୍ରାଧାନ୍ୟ ରହୁଛି ସେମାନଙ୍କୁ କ୍ଷତ୍ରିୟ ବୋଲି କୁହାଯାଉ, ରାଜସିକ ଖାଦ୍ୟ ବିଷୟରେ ବର୍ଣ୍ଣନା କରୁଛି, ତାଙ୍କର ଖାଦ୍ୟ ରାଜସିକ ଖାଦ୍ୟ। ଏବଂ ଯେଉଁମାନଙ୍କର ରଜତମଗୁଣର ମିଶ୍ରିତ ପ୍ରଭାବ ରହୁଛି ସେମାନଙ୍କୁ ବୈଶ୍ୟ ବୋଲି କୁହାଯାଉଛି, ତେଣୁ ସେମାନେ ଏଇ ରଜତମଗୁଣର ଖାଦ୍ୟ ଯେଉଁ ରହିଛି ତାକୁ ସେମାନେ ଗ୍ରହଣ କରୁଛନ୍ତି। ଏବଂ ଯେଉଁମାନେ ତମଗୁଣର ପ୍ରାଧାନ୍ୟ ଯେଉଁମାନଙ୍କ ଉପରେ ଅଛି ସେମାନେ ଶୂଦ୍ର ବୋଲି କୁହାଯାଉଛି, ତେଣୁ ତମଗୁଣର ପ୍ରାଧାନ୍ୟ ଖାଦ୍ୟ ମଧ୍ୟ ଏଠି ବର୍ଣ୍ଣନା କରାଯାଉଛି। ମାନେ ଏଇଟାକୁ ଯେଉଁ ଇଷ୍ଟ ବୋଲି କୁହାଯାଉଛି, ଆହାର ରାସ ଚେଷ୍ଟ ଇଷ୍ଟ ମାନେ ତାକୁ ସେଇଟା ଭଲ ଲାଗିବ, କାହାକୁ କେଉଁଟା ଭଲ ଲାଗିବ। ଆମର ରେଷ୍ଟୁରାଣ୍ଟ ରହିଛି ଗୋବିନ୍ଦ ଭୋଜନାଳୟ, ଯେଉଁମାନେ ପ୍ରସାଦ ତାଙ୍କୁ ସାତ୍ୱିକ ଭାବମାନ ବ୍ୟକ୍ତି ସେମାନେ ଏଇ ସାତ୍ୱିକ ଖାଦ୍ୟ ଖାଇବା ପାଇଁ ପସନ୍ଦ କରିବେ, ତାଙ୍କୁ ସେଇଟା ଭଲ ଲାଗିବ। କିନ୍ତୁ ଯେଉଁମାନେ ରଜଗୁଣ ବା ତମଗୁଣ ପ୍ରାଧାନ୍ୟ ରହୁଛି ତାଙ୍କୁ ସେଇଟା ଭଲ ଲାଗିବନି, ସେମାନେ କ'ଣ କରିବେ, ତାଙ୍କର ବିଭିନ୍ନ ପ୍ରକାର ଯେଉଁ ବର୍ଣ୍ଣନା କରାଯାଉଛି। ଏଇ ସାତଟି ଜିନିଷ ଯେଉଁ ଅଧିକ ରହୁଛି, କଟୁ ଅମ୍ଳ ଲବଣ ତୀକ୍ଷ୍ମ ରୁକ୍ଷ ବିଦାହୀନ, ଏ ସାତଟି ଜିନିଷ ଏଇଟା ଅତି ଅତି କଟୁ, ସବୁ ଜିନିଷ ଅତି ଜିନିଷ ଖୁବ୍ ଅଧିକ ସବୁ କଟୁ ହେଇଥିବ ବା ଲୁଣିଆ ହେଇଥିବ, ଏଗୁଡ଼ା ସବୁ ରାଜସିକ ଗୁଣମାନଙ୍କର ରାଜସିକ ବ୍ୟକ୍ତିମାନଙ୍କର ଖାଦ୍ୟ। ଏବଂ ତାମସିକ ବ୍ୟକ୍ତିମାନଙ୍କର ଖାଦ୍ୟ କେଉଁଟା ନା ଯାହା ତ ଯାହା ତିନି ଘଣ୍ଟା ପୂର୍ବରୁ ତିଆରି ହେଇଥିବ, ଗତ ରସ ତାର କୌଣସି ଟେଷ୍ଟ ନଥିବ, ଶୁଷ୍କ କୃତି ପର୍ଯ୍ୟଷଣ ତା ଦୁର୍ଗନ୍ଧ ବାହାରୁଥିବ, ଏବଂ ଉଚ୍ଚିଷ୍ଟ ଆଉ ଜଣେ ଖାଇକି ତାକୁ ଛାଡ଼ି ଦେଇଥିବ, ଖାଦ୍ୟ ଗ୍ରହଣ କରିସାରିକି ଉଚ୍ଚିଷ୍ଟ ହେଇଥିବ, ଏସବୁ ଯେଉଁମାନେ ତମଗୁଣ ପ୍ରାଧାନ୍ୟ ରହିଛି ତାଙ୍କୁ ଏସବୁ ଭଲ ଲାଗିବ। ତେଣୁ ଇଏ ଯେଉଁ ରହିଛି ସବୁ ଖାଦ୍ୟ, ଏ ଖାଦ୍ୟ ହେଉଛି ଯେଉଁମାନଙ୍କର ଯେଉଁ ଗୁଣ ପ୍ରଭାବ ଅଧିକ ରହିଛି ତାକୁ ଏଇଟା ଭଲ ଲାଗିବ। କିନ୍ତୁ ଆପଣ ଯଦି ଆପଣଙ୍କର ପିଓର ଭେଜିଟେରିଆନ୍ ଜଣେ ଅଛନ୍ତି ପୁରା ସାଧା ଖାଉଛନ୍ତି ତା ଅର୍ଥ ନୁହଁ, ତାହେଲେ ସେମାନେ ତାଙ୍କର କିଛି ଅସୁବିଧା ନାହିଁ, ପୁରା ସାଧା ଖାଇଲେ ମଧ୍ୟ ଯଦିଓ ଆମର ମାନବମାନେ ଯେଉଁମାନେ ଅଛନ୍ତି ଆମର ଯେଉଁ 84 ଲକ୍ଷ ପ୍ରକାର ଜୀବ ଅଛନ୍ତି ତା ଦେହରୁ ଯେଉଁମାନେ ଓଠରେ ପାଣି ପିଅନ୍ତି ସେମାନେ ହେଉଛନ୍ତି ଭେଜିଟେରିଆନ୍, ସେମାନେ ହେଉଛନ୍ତି ଶାକାହାରୀ, ଯେଉଁମାନେ ଜିଭରେ ପାଣି ପିଅନ୍ତି ସେମାନେ ହେଉଛନ୍ତି ନିରାମିଷ। ଏଇଟା ନେଚର ବା ପ୍ରକୃତିର ଏଇଟା ଗୁଣ ସ୍ୱଭାବ ରହିଛି, ଯେଉଁମାନେ ଜିଭରେ ପାଣି ପିଅନ୍ତି ସେମାନେ ହେଉଛନ୍ତି ନିରାମିଷ, ତାଙ୍କ ପାଇଁ ସେମିତି ବ୍ୟବସ୍ଥା କରାଯାଇଛି, ତାଙ୍କର ସେଇଟା ଖାଦ୍ୟ ରେକମେଣ୍ଡ କରାଯାଇଛି। କିନ୍ତୁ ମନୁଷ୍ୟ ବିଶେଷ ଭାବରେ ଅନ୍ୟ ପଶୁମାନଙ୍କ କଥା ଛାଡ଼ନ୍ତି, କିନ୍ତୁ ଜଣେ ମନୁଷ୍ୟ ଜନ୍ମ ପାଇଛି ମାନେ ଅନ୍ତତଃ ପକ୍ଷେ ତାର ଏତିକି ବୁଦ୍ଧି ରହିବା କଥା ତାର କ'ଣ ଖାଦ୍ୟ ନିର୍ଦ୍ଦିଷ୍ଟ ଖାଦ୍ୟ ରହିଛି। ଯେଉଁମାନେ ଆମେ ଯେମିତି ଓଠରେ ପାଣି ପିଉଛେ ତେଣୁ ଆମର ପ୍ରକୃତ ଖାଦ୍ୟ ହେଉଛି ନିରାମିଷ ଖାଦ୍ୟ ବା ଶାକାହାରୀ ପିଓର ଭେଜିଟେରିଆନ୍ ଆମର ବର୍ଣ୍ଣନା କରାଯାଇଛି। ଆମର ଡାକ୍ତରମାନେ ମଧ୍ୟ ତାଙ୍କର ମେଡ଼ିକାଲ ଟର୍ମରେ ଦେଖୁଛନ୍ତି ଯେଉଁମାନେ ମାନେ ଆମିଷ ଭୋଜନ କରୁଛନ୍ତି ତାଙ୍କର ଯେଉଁ ପାକସ୍ଥଳୀ ଇତ୍ୟାଦି ସବୁ ରହିଛି, ତାଙ୍କର ଯେଉଁ ଆମର ସବୁ ରହିଛି ଭିତରେ ଲାର୍ଜ ଇଣ୍ଟେଷ୍ଟାଇନ୍ ସ୍ମଲ୍ ଇଣ୍ଟେଷ୍ଟାଇନ୍ ଏସବୁ ରହିଛି, ଅନ୍ତଃନଳୀ ସବୁ ରହିଛି, ତାଙ୍କର ବିରାଟ ବଡ଼ ଅନ୍ତଃନଳୀ ରହିଛି ସ୍ମଲ୍ ଇଣ୍ଟେଷ୍ଟାଇନ୍, ଯେଉଁମାନଙ୍କର ଆମିଷ ଭୋଜନ କରୁଛନ୍ତି ତାଙ୍କର ପ୍ରକୃତି ସେଇଭଳିଆ ହେଲେ ତାଙ୍କ ଶରୀର ସୃଷ୍ଟି କରିଛି ସେଇଟା ସେମାନେ ହଜମ କରିପାରିବେ। କିନ୍ତୁ ମନୁଷ୍ୟ ରହିଛି ମନୁଷ୍ୟର ସେଇଟା ଆମିଷ ଭୋଜନ କରିବା ପାଇଁ ମନୁଷ୍ୟ ତାର ଶରୀର ସବୁ ସୃଷ୍ଟି ହେଇ, କିନ୍ତୁ ଯେହେତୁ ଆମର ସେଇ ଗୁଣ ପ୍ରଭାବ ରହୁଛି